ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା T20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଦେଶାନ୍ତର କରାଯିବା ନେଇ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଦୋହରାଇଛନ୍ତି। ଆଜି ତାଙ୍କ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 340 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ସୀମା ସୁରକ୍ଷା ବଳକୁ ଗୋଟିଏ ସପ୍ତାହ ମଧ୍ୟରେ 600 ହେକ୍ଟର ଜମି ଯୋଗାଇ ଦେଇଥିବାରୁ ଶ୍ରୀ ଶାହା ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶଂସା କରିଛନ୍ତି।
देश के बाहर निकालना ये हमारी सरकार का संकल्प है और इसके लिए नरेंद्र मोदी जी ने एक डेमोग्राफी चेंज कमीशन कमिटी बनाने का निर्णय किया है। ये हाई पावर कमिटी देश भर में जनसंख्यिकी का जो कृत्रिम बदलाव हुआ है उसके कारणों और उपायों की भी चिंता करेगी और इसके लिए कोई कानून बनाने की जरूरत है तो इसकी भी चिंता करेगी।
ବୀର ସବରକରଙ୍କ ଜନ୍ମଦିନ ଅବସରରେ ଶ୍ରୀ ଶାହା ସବରକରଙ୍କ ଦେଶ ପାଇଁ ଅବଦାନର ସ୍କୃତିଚାରଣ କରିଛନ୍ତି। ଭାରତ ମାତା ପାଇଁ ଶ୍ରୀ ସବରକର ଜୀବନବ୍ୟାପୀ ତ୍ୟାଗ କରିବା ସହିତ ବଳିଦାନ ଦେଇଥିଲେ ବୋଲି ଶ୍ରୀ ଶାହା କହିଛନ୍ତି। ତିନିଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ଶ୍ରୀ ଶାହା ଆଜି ତାଙ୍କ ଗସ୍ତର ପ୍ରଥମ ଦିନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ବିକଶିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦସ୍ଥିତ ଭୀମଜିପୁରା ନିକଟରେ କେତେଗୁଡ଼ିଏ ପ୍ରକଳ୍ପକୁ ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ 10,000 କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସେ ରାଜ୍ୟଗୁଡ଼ିକ ହେଉଛି ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳମ୍, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ। ଏହି ଅବସରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 4,95,00,000 ଆବାସ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ 3,91,00,000 ଆବାସ ପୂର୍ବରୁ ଅନୁମୋଦିତ ହୋଇସାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ଗରିବ ଲୋକଙ୍କୁ ଆବାସ ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଅନୁମୋଦିତ ଆବାସ ମଧ୍ୟରୁ ଇତିମଧ୍ୟରେ 3 କୋଟିରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଗ୍ରାମବାସୀଙ୍କ ଜୀବନ ଧାରଣର ମାନ ଉନ୍ନତି କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 3-ଦିନିଆ କର୍ଣ୍ଣାଟକ, ଗୋଆ ଏବଂ କେରଳ ଗସ୍ତରେ ଯିବେ। କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଦାଭାଙ୍ଗେ ସ୍ଥିତ ବିଡିଟି କଲେଜ ଅଫ୍ ଇଞ୍ଜିନିୟରିଂର ହୀରକ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବେ। ଶ୍ରୀ ରାଧାକ୍ରିଷ୍ଣନ ଶନିବାର ଦିନ ପଣଜୀଠାରେ ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ସହ ସିଏସ୍ଆଇଆର୍ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆସନ୍ତା 31 ତାରିଖ ରବିବାର ଦିନ ବେଲେଥାଙ୍ଗଡ଼ିଠାରେ ସିରି ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କରିବା ସହ କର୍ଣ୍ଣାଟକ ଶ୍ରୀକ୍ଷେତ୍ର ଧର୍ମସ୍ଥଳ ମଞ୍ଜୁନାଥ ସ୍ୱାମୀ ମନ୍ଦିର ଗସ୍ତ କରିବେ। ସେହିଦିନ କେରଳମ୍ର କୋଟାୟମ୍ସ୍ଥିତ ଦୀପିକା ମାଲୟାଲମ୍ ଦୈନିକ ସମ୍ଭାଦପତ୍ରର 140ତମ ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ଲକ୍ଷ୍ୟ ନେଇ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ନୂଆଦିଲ୍ଲୀରେ ଆଜି ଏଆଇ ପାଠ୍ୟକ୍ରମ ଟାସ୍କଫୋର୍ସ ସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବା ସହିତ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଆବଶ୍ୟକତା ପାଇଁ କୃତ୍ରିମ ବୁଦ୍ଧିମତା ଶିକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି, ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାରି ରହିଥିବା ସ୍ନାତକ କମ୍ପ୍ୟୁଟର ସାଇନ୍ସ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମର ଭିତ୍ତିଭୂମି ନେଇ ଟାସ୍କଫୋର୍ସ ସମୀକ୍ଷା କରିଛି। ଶିଳ୍ପ ବିଶେଷଜ୍ଞ ଏବଂ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀଗୁଡ଼ିକର ଜାତୀୟ ସଂଗଠନ ନାସ୍କମ୍ର ମିଳିତ ସହଭାଗିତାରେ ଏହି ସମୀକ୍ଷା କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କ ସଚିବଙ୍କୁ ଲୋକଭବନରେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ର ସରକାରୀ ଭାବେ ସଚିବ ଗ୍ରହଣ କରିଥିବା ଶ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କୁ ନିମନ୍ତ୍ରଣ କରିବା ପାଇଁ ସିଦ୍ଧରମେୟା ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସେ କହିଛନ୍ତି 136 ଜଣ ବିଧାୟକଙ୍କ ସମର୍ଥନ ସହିତ ତାଙ୍କ ସରକାରଙ୍କ ପାଖରେ ବହୁମତ ରହିଛି। ଦଳର ହାଇକମାଣ୍ଡ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ, ସେ ତାହାକୁ ବିନମ୍ରତା ସହିତ ଗ୍ରହଣ କରିନାହାନ୍ତି। ଜାତୀୟ ରାଜନୀତିରେ ତାଙ୍କର ରୁଚି ନଥିବାରୁ ସେ ରାଜ୍ୟବାସୀଙ୍କ ପାଇଁ ତାଙ୍କର କାର୍ଯ୍ୟ ପୂର୍ବଭଳି ଜାରି ରଖିବେ ବୋଲି କହିଛନ୍ତି। 2023 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କଲାପରେ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ 2013-2018 ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ଦୁଇଥରରେ 8 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ସେ ରାଜ୍ୟର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। କର୍ଣ୍ଣାଟକ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର 2023 ମସିହା ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡେରିଡେସ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ସାଇପ୍ରସ୍ଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି କହିଛନ୍ତି। ସାଇପ୍ରସ୍ଠାରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ବୈଦେଶିକ ଗଣଙ୍କ ସହ ଏକ ଅନୌପଚାରିକ ବୈଠକରେ ଫଳପ୍ରଦ ଆଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଆଇ ଚିହ୍ନଟ କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହରିୟାଣା, ଚଣ୍ଡିଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି 9 ରାଜ୍ୟର ଜାତୀୟ ରାଜପଥ ଏଥିରେ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକର ଭବିଷ୍ୟତ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ସଂଗ୍ରହ କରିବା ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଓ ଜାତୀୟ ରାଜପଥର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ। ମନ୍ତ୍ରଣାଳୟ କହିଛି, ଟୋଲ୍ ଅପରେଟ୍ ଟ୍ରାନ୍ସଫର ଟିଓଟି ଏବଂ ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଅଧୀନରେ ସ୍ୱଚ୍ଛ ଓ ବ୍ୟବସ୍ଥିତ ମାଧ୍ୟମରେ ଏହି ପ୍ରକ୍ରିୟାକୁ ପରିଚାଳନା କରାଯିବ। ଦେଶବ୍ୟାପୀ ସଡ଼କ ଯୋଗାଯୋଗକୁ ଅଧିକ ସଶକ୍ତ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଉପଯୋଗକୁ ଲକ୍ଷ୍ୟ ରଖି ଏନ୍ଏଚ୍ଆଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ତାଙ୍କର ତିନିଦିନିଆ ମେଘାଳୟ ଗସ୍ତ ସମୟରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଶିଲଂରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଶନିବାର ଦିନ ଶ୍ରୀ ମାଣ୍ଡବ୍ୟ ମୁଖ୍ୟମନ୍ତ୍ରୀ କୋନରାଡ୍ କେ ସାଙ୍ଗମାଙ୍କ ସହିତ ପ୍ରାୟ 133 କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ଟି20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଚେମ୍ସପୋର୍ଟଠାରେ ଆଜି ଭାରତୀୟ ସମୟ ରାତି 11:00 ପ୍ରଥମ ମ୍ୟାଚ୍ ଖେଳାଯିବ। ଆଗାମୀ ମହିଳା ଟି20 ବିଶ୍ୱକପ୍ 2026 ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳର ଏହା ଶେଷ ଦ୍ୱିପାକ୍ଷିକ ସିରିଜ୍। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଇସିସି ମହିଳା ଟି20 ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ରେ ତୃତୀୟ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା, ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସପୋର୍ଟଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।